ସୁପରିଚିତ କଥାକାର ଅଜୟ ସ୍ୱାଇଁଙ୍କର ଏକ ଗଳ୍ପ, ଛାତିରୁ କାତି ଯେତିକି ଦୂର, ତମେ ଏଠୁ ସବୁ ଛାଡ଼ି ଛୁଡ଼ି ପଳେଇଲ, ତମ ଜମିବାଡ଼ି, ମାଛ ଗାଡ଼ିଆ, ଆମ୍ବ ତୋଟା, ଘର ଡିହ, ତମ କୋଠିଆକୁ ବିକିଦେଲ, ତମ ଶଗଡ଼ଟା ଭାଙ୍ଗିରୁଚି ଯାଇଥିଲା, ତମ ବାପା ଜେଜେବାପା ଯେଉଁ ସବାରି ପାଲିଙ୍କି ଚଢ଼ି ବାହା ହୋଇଥିଲେ ତାକୁ ସରକାରଙ୍କ ଯାଦୁଘରକୁ ବିକିଦେଲ, ତମ ଭାଗବତ ଗାଦି ଗୋସେଇଙ୍କୁ ଦାନ କରିଦେଲ, କୋଉ ଫିରିଙ୍ଗୀ ସାହେବକୁ, ଆମକୁ ଭୁଲିଭାଲି ସିଆଡ଼େ ରହିଲ, ଭଲ କଲ। ତମ ଜେଜେବାପା ଥିଲେ ସଂକୀର୍ତ୍ତନ ଗାୟକ, ଶୀତଦିନେ ବେକେ ପାଣିରେ ପଶି କଣ୍ଠ ସାଧିଥିଲେ, ତାଙ୍କ କୀର୍ତ୍ତନ ଗାଇଲା ବେଳେ ଗାଈଗୋରୁ ବି କାନ ଡେରୁଥିଲେ। ଆଉ ତମ ବାପା, ତମେ ଜାଣିଛ କି ନାହିଁ, ସେ ଥିଲେ ମାଷ୍ଟର, ପରେ ହେଲେ ଇଂରେଜ ଅମଳର ସର୍ବକାର, ହେଲେ ଅନ୍ୟାୟ ଅନୀତି କରିବେ ନାହିଁ। ସକାଳୁ ଉଠି ନିତ୍ୟକର୍ମ ସାରି ଗାଁ ଭାଗବତ ଗାଦିରେ ଘଣ୍ଟାଏ, ଗ୍ରାମ ଦେବତୀଙ୍କ ପାଖରେ ଘଣ୍ଟାଏ, ଏମିତି ଏମିତି ସବୁ ଦେବାଦେବୀଙ୍କ ପାଖରେ ପୂଜା ଧ୍ୱଜା କରି ଘରକୁ ଫେରିଲା ବେଳକୁ ଟାଇମ ବୋଲ 12। ତାଙ୍କ ଧର୍ମରୁ ତମେ ଜାଣ ଏତେ ବାଟ ଯାଇପାରିଲ, ଏତେ ଏକା ଉନ୍ନତି କରିପାରିଲ, ତମେ ମାନ କି ନ ମାନ, ଏଇଟା ସତ୍ୟସିଦ୍ଧ କଥା। ତମେ ଯେଉଁ ସହରରେ କୋଠାବାଡ଼ି କରିନ କି ଭାଉ ଦେଖାଉଛ, ସେସବୁ ତମ ବାପା ଗୋସେଇଙ୍କର କୀର୍ତ୍ତି, ତାଙ୍କରି ପୁଣ୍ୟ ବଳରୁ ଏସବୁ ଭୋଗୁଛ, ଭଲ କଥା। ଆମ ଗ୍ରାମର ତଥା ଆମ ଅଞ୍ଚଳର ତମେ ଜଣେ ମାନ୍ୟଗଣ୍ୟ ଲୋକ, ତମେ ମଟର ଗାଡ଼ି ଚଢ଼ି ଗାଁକୁ ଆସୁଛ, ପୁଣି ତମ ଦେହ ବାସୁଛି ମହମହ, ମୋ ଦାଉଲୋ, ତୁମ ତିର୍ଲା ପୁନଶ୍ଚ ରାଣୀ ପରି ଜରିଜମ୍ବୁରା ଶାଢ଼ୀ ପିନ୍ଧି ସାକ୍ଷାତ ଦୁର୍ଗା, ତମ ପିଲାପୁଲୁରି ପୁନଶ୍ଚ କଣ୍ଢେଇ ପରି ଲତପତ, ଆମେ ତମକୁ ବଡ଼ ସମୀହ କରୁ, ମା' କୋଚିଳେଶ୍ୱରୀଙ୍କ ରାଣ, ଆମେ ତମକୁ ବାବୁ ଡାକୁ। ଆଚ୍ଛା, ତମେ ପୁରା ବଡ଼ ହାକିମ ହୋଇଛି କି କ'ଣ? ଅବଶ୍ୟ ଆମେ ଏତେ ଜାଣିବା କି ଦରକାର, ଶୁଣିବା କଥା, କାଳେ ବହୁ ବଡ଼ ବଡ଼ ପୋଲ, ବଡ଼ ରାସ୍ତା, ୟାହୁ କୋଠାବାଡ଼ି ତମେ ସହି କଲେ ଯାଇ ହୁଏ, ଶୁଣିବା କଥା। ଆଚ୍ଛା ବାବୁ, ତମେ କାଳେ ଢେର ମାଲମତା ପାଇ କୋଉ କୀର୍ତ୍ତନ ଘରେ ବାହା ହେଇଛ, ଶୁଣିବା କଥା। ଆମର ବା ଯାଏ ଆସେ କେତେ, ଖାଲି ତମ ଘର ସାଙ୍ଗେ ଆମର ଗୁଆ ଚଳା ବନ୍ଧୁ ବୋଲି କହିବା କଥା, ନା ନା କହିବା କଥା ନୁହଁ, ଭାବିବା କଥା, ଅବଶ୍ୟ ଆମେ ବି ଏମନ୍ତ। ଆଚ୍ଛା ବାବୁ, ସତ କହିବ, ତମ ପୁଅଟା କୁଆଡ଼େ ବିଜି ବାଳୁଙ୍ଗା, ସେ କୁଆଡ଼େ ରେପ ମର୍ଡର କରିଛି କାହାକୁ? ଏ ରେପ କ'ଣ କିଓ, ଆମେ ଅବଶ୍ୟ ଏ ବିଷୟରେ ଆଲୋଚନା କରୁନୁ, କୋର୍ଟ କଚେରୀ ନାଁ ଶୁଣିଲେ ଆମ ଗାଣ୍ଡି ହରଡ଼ କମ୍ପ, ତମେ ସିନା ହାକିମ ହୁକୁମା ଲୋକ, ଆମେ ଶଳା ମଫସଲିଆ ପରା। ଶୁଣ, ସେ ଟୋକାକୁ ବଡ଼ ରିଷ୍ଟ ଅଛି, ତମେ ତ ବର୍ଷକ ଥରେ ଗାଁ ମାଟି ମାଡ଼ିବନି, ଆମେ ତମକୁ କାହିଁକି ବତେଇବୁ ସେ ରହସ୍ୟ। ଶୁଣ, ଆମ ବେଲେଶ୍ୱର ମହାଦେବଙ୍କ ଦେଉଳ ପଛ ନିମ୍ବ ଗଛରେ ସାହାଡ଼ା ମୋଲାଙ୍ଗ ଅଛି, ତା ଚେରକୁ ଗୁରୁବାର ରାତିରେ ଆଣି ଡେଉଁରିଆରେ ପୁରୀ ଡେବ୍ରି ହାତରେ ବାନ୍ଧିଲ ଟୋକାର, ଦେଖିବା ତମକୁ ପର୍ତ୍ତେ ହଉନି ନା କ'ଣ? ନା ତମ ପୁଅର ମୁଣ୍ଡ ବିଭ୍ରମ, ଡାକ୍ତର ଦେଖେଇବ, ଏଶଳ ଡାକ୍ତର ଗୁଡ଼ା କ'ଣ ଜାଣିଛନ୍ତି, ଆମ କାର୍ତ୍ତିକା ପୁଅଟାକୁ ସେ ପଣ୍ଡା ଡାକ୍ତରଟା ମାରିଦେଲା ପରା। ଆମେ କହୁଛୁ ଏଇଟା ପେଷଣ ବିଦ୍ୟା, ଗୁଣିଆ ଦେଖା, ଚେମା ହାଡ଼ିର ଏକା ପଦରେ ଯାଇଥାନ୍ତା, କାର୍ତ୍ତିକା ଶଳା ମାଇନର ପାସ୍ ତ, ଦେଖେଇଲା ନେଇ ପଣ୍ଡା ଡାକ୍ତରକୁ, ପଣ୍ଡା ଡାକ୍ତର ତ ଅନେଇକି ବଇଛି, ଫୋଡ଼ିଲା ଇଂଗ୍ରିସନ, ଲଗେଇଲା ଗଛ ଇଂଗ୍ରିସନ, ଦୁଇଟା ରକ୍ତବାନ୍ତି ଶେଷ, ବଡ଼ବଡ଼ିଆକୁ ମାନିଲେ ହବ ନା? ତମର ମନେ ନଥିବ, ଶୁଣ ମନେ ପକେଇ ଦଉଛି, ପିଲାଦିନେ ତମକୁ ପିହୁଡ଼ା ମାରୁଥିଲା, ଥରେ ତ ହାତ ଗୋଡ଼ ନାଠି କରିଦେଲ, ବେକର କଳା ଶିରା ଫୁଟିଗଲା, ତମ ବାପାଙ୍କ ଧୈର୍ଯ୍ୟକୁ ମାନିବାକୁ ପଡ଼ିବ, ମୋତେ ଡାକିଲେ ରାତି ଅଧ, ତାଙ୍କର ଆମର ଗୁଆଚଳା ବନ୍ଧୁ, ତମକୁ ନେଇଗଲୁ ଚେମା ହାଡ଼ି ପାଖକୁ, ସେ ଶଳା ତ ଆମକୁ ଦେଖି ଗୋଟେ କିଳିକିଳା ରଡ଼ିଗଲା ଆଉ, ସେତେବେଳକୁ ମୋ ପାଖକୁ ଆଇଛ ସାଆନ୍ତମାନେ, ହଉ ଯା, ଶେଷବେଳକୁ ମୋ ପାଖକୁ ଆଇଛ ସାଆନ୍ତମାନେ, ହଉ ଯା, ଗୋଟେ ବାମୁଣିଆ ବେଙ୍ଗ ଆଣ, ଦେଖ ତ ମା କୁତାମ ଚଣ୍ଡୀ କ'ଣ କରୁଛି, ଏବେ ସିନା ଏଶଳା ଗାଡ଼ି ମଟର ଆଲୁମାଲୁରୁ ବେଙ୍ଗଗୁଡ଼ା କୁଆଡ଼େ ଗଲେଣି, ସେତେବେଳେ ଯାହାକୁ ଯେତେ। ମୁଁ ଗଲି, ଗୋଟେ ୟାହୁ ବାମୁଣିଆ ବେଙ୍ଗକୁ ଖପ୍ କରି ମାଡ଼ି ବସିଲି। ଚେମାହାଡ଼ି ବେଙ୍ଗଟାକୁ କାଟି ତା ରକ୍ତ ତମ ଦେହ ସାରା ବଳିଦେଲା। ଯେମିତି ପଦ କୁହାଟି ଦେଇଛି, ତମେ ତ ଝାଡ଼ିଝୁଡ଼ି ହୋଇ ଉଠି ବସିଲ। ତମର ଆଉ ସେ କଥା କୁଆଡ଼େ ମନେ ଥିବ ଯେ, ତୁମେ ତ ଏଇନା ଫୁଲ ବାବୁ, କ୍ୟାପିଟାଲରେ ତମର ନାନାଦି ବ୍ୟବସାୟ ଚାଲିଛି, ତେଣେ ଚାକିରିରୁ ଟଙ୍କା ତେଣେ ବ୍ୟବସାୟରୁ ଟଙ୍କା। ଆହା, ତମ ବାପା ଥିଲେ କେତେ ଖୁସି ହେଉନଥାନ୍ତେ। ଆମ ଏରିଆ ଲୋକେ ତମକୁ ଭଲ ପାଆନ୍ତି, ତମ ବାପା ମାଷ୍ଟର ଥିଲେ ତ, ତାଙ୍କୁ ସମସ୍ତେ ଖାତିର କରନ୍ତି, ମାଛିକି ମ କହିବେନି। ଆଉ ତମ ବୋଉ ସାକ୍ଷାତ ଲକ୍ଷ୍ମୀ ପ୍ରତିମା, ତାଙ୍କ ହାତ ଶାଗୁଆତି ତରକାରୀ ଥରେ ଯେ ଖାଇଛି ଜୀବନ ସାରା ଭୁଲିପାରିବନି। ସିଏ ବି ଅହି ଅହି ଚାଲିଗଲେ। ତାଙ୍କ ସିନ୍ଦୁର ଟୋପା ତ ଦେବୀ ମୁହଁ ଆମର ଏ ଯାଏ ମନେ ଅଛି। ବାପା ତ ତାଙ୍କୁ ଝୁରି ଝୁରି ଚାଲିଗଲେ। ତମେ ବି ମଟର ଚଢ଼ି ଆସିଲ, ଚାଲିଗଲ, ତମ ସାଙ୍ଗେ ଟିକେ ଦୁଃଖ ସୁଖ ହୋଇପାରିଲେନି। ଛାଡ଼, ଆଚ୍ଛା ତମର ପହଲି କଥା ମନେ ପଡ଼ୁଛି ନା ନାହିଁ? ଆଚ୍ଛା କହିଲ, ପହଲି କିଏ? ଚିହ୍ନି ପାରୁନାହିଁ ନା? ଆରେ କେଉଁ, ମୋ ପୁଅ ପରା ପହଲି, ପ୍ରହଲ୍ଲାଦ କୁମାର। ତୁମେ ଦୁହେଁ ବଡ଼ ସାଙ୍ଗ ଥିଲ ପିଲାଦିନେ, ଗାଁ ମୁଣ୍ଡ ଗଡ଼ିଆରେ ତମେ ଥରେ ବୁଡ଼ିଗଲା ବେଳେ ପହଲି ତମକୁ ବଞ୍ଚେଇ ନଥିଲା? ଥରେ ସାଙ୍ଗ ହୋଇ ଦୁହେଁ ମକର ଯାତ୍ରାକୁ ଯାଇଥିଲ, ଫେରିଲା ବେଳକୁ ସଞ୍ଜ ହୋଇଗଲା, ତମ ବାପା ଆଉ ମୁଁ ତମକୁ ଖୋଜିବାକୁ ଗଲୁ, ତମ ବାପା ତମକୁ ଯେଉଁ ବ୍ରହ୍ମ ଚଟକଣି ଦେଲେ ମନେ ଅଛି ନା ନାହିଁ? ଆମ ପହଲି ତମଠୁ 2 ବର୍ଷ ବଡ଼, ତମେ ତ ପାଠ ପଢ଼ି ହାକିମ ହେଲ, ପହଲିଟା ଚାଷବାସ କରି କୁର୍ମ ହୋଇଗଲା, ତା ଛଡ଼ା ମୁଁ ବା କେଉଁ ତାକୁ ପଢ଼େଇ ପାରିଥାନ୍ତି, ବାହା କରିଦେଲି। ଏବେ ନାତି ନାତୁଣୀ ହୋଇ 6ଟି, ବଡ଼ ନାତୁଣୀଟା ଏଇ ଗଲା ବର୍ଷ ବାହା ହେଲା, ତା ସ୍ୱାମୀଟା ସେଟା ଘୋଡ଼ା ମଦୁଆ, ସବୁବେଳେ ତାକୁ ପିଟୁଛି, କ'ଣ ଗୋଟେ ଭେଡ଼ ନା କ'ଣ କରୁଛି। ବଡ଼ ନାତି କୈଳାସ, କ୍ୟାପିଟାଲ ଯାଇ ବୁଝିଲା ସେଇଟା ପଡ଼ୁଛି 6000। ହୟ ବାବୁ, 6000 କିଏ, ଆମେ କିଏ, ଧାନ ବସ୍ତା 150, କିଏ କିଣୁଛି? ତ ସିଏ ପୁଣି ଗୋଟାଏ ଚିନ୍ତା, ପୁଣି ସେ ଶଳା ନାତୁଣୀ ଜଣର ଚରିତ୍ରଟା ବି ଏତେ ଭଲ ନୁହଁ, ତା ନିଜ ଭାଉଜ ସାଙ୍ଗରେ ବି ତାର ଡାରିନାରେ ଅଛି। ହଉ କ'ଣ କରିବା, ନାତୁଣୀଟା ମୋର ସାକ୍ଷାତ ଲକ୍ଷ୍ମୀ, ଏଡ଼େ କଷ୍ଟ ତା ଭାଗ୍ୟରେ ବିଧାତା ଲେଖିଛି, ଆଉ କାହାକୁ କହିବା? କୈଳାସଟା ହେଲେ କେଉଁଠି ଲାଗିଯାଆନ୍ତା, କାହା ପଛରେ ଗୋଡ଼ିଲା 2 ବର୍ଷ। ଘରୁ ପଦ୍ମକେଶରୀ ଅରୁଆ ଚାଉଳ, ଖୁମ୍ବ ଆଳୁ, କଖାରୁ, ଜହ୍ନି, ଶାଗ ମୁଗ ନେଇ ତାକୁ ଦେଲା। ତା ବାପ ତଳମାଣ ଜମିରୁ 2 ପା ବିକି ତାକୁ 10000 ଦେଲା। ସେ ପୁଣି ଆମ କୈଳାସକୁ ଧରମ ଭାଇ କଲା, ଚାକିରି ଦବ ଦବ କହି ଶଳା ଏଣ୍ଡୁଅ ଭଳିଆ ମୁଣ୍ଡ ଟୁଙ୍ଗାରୁଛି 2 ବର୍ଷ ହେଲାଣି, କହୁଛି ଆଜି ହବ କାଲି ହବ। କୈଳାସ ବି ମୁଣ୍ଡ ଖରାପ କଲାଣି, ସେ ଶଳା କେଉଁ ବିଲ ଚିହ୍ନିଛି ନା କ'ଣ, ଖାଲି ଚଏନ୍ ଫିଟ୍ ହେଇ ବୁଲୁଛି। ଏବେ ମୋତେ କହୁଛି ଜେଜେ ଚାକିରି ନହେଲେ ସିନେମାରେ ପଶିବି, ମୋତେ ବଡ଼ ହାସ୍ୟ ଲାଗିଲା, ଇ ଶଳା ସିନେମାରେ ପଶି ଟୋକି ପିଛା ଗୋଡ଼େଇବୁ ତୁ? ଚାକିରି ବାକିରି ଦେଖ, ତୁ ତ ଅକର୍ମା, ଏ ବିଲ କାମକୁ ତୁ ପାରିବୁ ନାହିଁ, କହିଁକି ପୁଣି ତାର ଗେଣ୍ଡାକୁ ଭାରି ଡର, ସୁକୁମାରିଆଟା। ଏବେ ସେ ଅନାଦିଶା ସେ ଏବେ ସେ ଅନାଦିଶାହୁ କାନ୍ତିରାଟି ପାଖରେ କ'ଣ କାମ ଫାମ ବୁଝାବୁଝି କରୁଥିଲା, ସେଇଟା ଅୱାଲ ନମ୍ବର ଠକ, ପଇସା ପତ୍ର ଦେଲାନି। ମୁଁ ମନା କରିଦେଲି, ଘରୁ ଖାଇ ଘୋଡ଼ା ଆଗରେ କେତେ ଡେଇଁବୁ, ଛାଡ଼ିଦେ, ଛାଡ଼ିଦେଲା। ଏବେ ଘରେ ବସିଛି, କ୍ଲବ ଘରେ ଯାଇ ତାସ୍ ଖେଳୁଛି, ଫିଷ୍ଟ କରୁଛି, ଏଇ 2-3 ଦିନ ହେଲା MLA ପଛରେ ଗୋଡ଼ଉଛି, ଗୋଡ଼ଉଥା ଷଣ୍ଢ ଡ୍ୟାସ୍ ପଛରେ ଗୋଡ଼ଉଥା ଶଳା, ଏ କାଳର ଛୁଆଙ୍କର କେଉଁ ଗୁରୁ ଗୁରୁଜନ ଜ୍ଞାନ ଅଛି? ଅବଶ୍ୟ ତୁମେ ଗୋଟେ ବଡ଼ ଉତ୍ତମ କାର୍ଯ୍ୟ କରିଛ, ଗୋଟେ କଲେଜ ଯେଉଁ ବାପାଙ୍କ ନାଁରେ ଗଢ଼ିଛ ଆମ ଏରିଆରେ, ଆମ ଏରିଆର ଉଞ୍ଚୁ କପାଳେ ଚେପ୍ଟି ସିଙ୍ଗାଣି ନାକି ସବୁ ଏବେ BA, ମୁଁ ଦାଉଲୁ, ହଁ ଭଲ ଯେ, ହେଲେ ଏମାନଙ୍କୁ ବା ହବ କିଏ? ଶାସ୍ତ୍ର କହିନି ତୁ ତ BA ମୁଁ ତ BA, ପିଲା ଖେଳେଇବ କିଏ? ମୋ ନାତୁଣୀ ଯୋଇ ତ ଭେଡ଼ ମାଗୁଛି, ଏଗୁଡ଼ା ସବୁ ଯାହାକୁ ବାସା ହେବେ ସେମାନେ କ'ଣ ମାଗୁଛନ୍ତି ଦେଖ, ନହେଲେ କିରାସିନ ଡାଳି, ନହେଲେ ବେକରେ ଶାବଳ ପକାଇ ବାଡ଼ି ପୋଖରୀରେ ବୁଡ଼େଇ ମାରିଦେବେ। ହଁ ତମେ କିଆ ସେଥିଲାଗି ଦାୟୀ ହେ, ଏରିଆର ଉନ୍ନତି ପାଇଁ ତମେ ତ କଲେଜ ଖୋଲିଲ, କେତେ ଲୋକଙ୍କୁ ଦାନା ପାଣି ଦେଲ, ହେଲେ ଆମ ଏ ନୁଣା ନଈ ଉପରେ ଗୋଟେ ପୋଲଟେ କରିଦେଉନ। ତମ ବାପା ଥିଲେ ବଡ଼ ଖୁସି ହୋଇଥାନ୍ତେ, କଲେଜ କ'ଣ ତମ ବାପା ଜାଣିନଥିଲେ? କୋଡ଼ାଗଣ୍ଡା ପଣିକିଆ ଲୀଳାବତୀ ସୂତ୍ର ଜାଣିଲେ କାମ ଫତେ। ତୁମ ବାପା କିନ୍ତୁ ଲୀଳାବତୀ ସୂତ୍ରରେ ଓସ୍ତାଦ। କେଣ୍ଡାଏ ଧାନ ଦେଖି କହିଦେବେ କେତେ ଧାନ ହେବ ଏ ବିଲରେ, ଆକାଶ ତରାକୁ ଦେଖି କହିଦେବେ ବର୍ଷା କେଉଁ ବାରରେ ହେବ। ହୟ ବାବୁ, ତମ କଲେଜ ପାଠରେ ସେଗୁଡ଼ା ଅଛି ଟି? କିଓ, ତମେ ଯେତେବେଳେ ପ୍ରଥମେ କଲେଜରେ ପଢ଼ିବାକୁ ଗଲ ସେତେବେଳେ କେତେଟା କଲେଜ ଥିଲା କି? ହେଇ ହେଇକି ଦୁଇଟା କି ତିନିଟା। ତମେ ଯେତେବେଳେ ଆଇଏ ବିଏ ପଢ଼ିଲ ଆଇଲ, ତମର ବି ସେତେବେଳେ କି ତେଜ ଓ ବୋଲ ବିଦ୍ୟାର ଯେଉଁ ତେଜ ଆମେ ସେଇଦିନ ଦେଖିଲୁ। ତମ ବାପାଙ୍କର ମୋର ସେଦିନ ବହୁତ କଥା ହେଲୁ। ତମ ବାପା କାନ୍ଦିଲେ ଖୁସିରେ। ମୁଁ କହିଲି, ଲେଙ୍କାଏ, ଏସବୁ ତମ ପୂଜ୍ୟ ପୂଜାର ଫଳ, ସନ୍ଧ୍ୟା ଗାୟତ୍ରୀର ଫଳ। ତମ ବାପା ହସିଲେ। ତମ ବାପାଙ୍କ ମୁଣ୍ଡ ପଛ ପାଖେ ଗୋଟେ ବଢ଼ିଆ ଚୁଟି ଥିଲା, ସେଥିରେ ସେ ତୁଳସୀ ପତ୍ର ଓ ଗେଣ୍ଡୁ ଫୁଲ ବାନ୍ଧୁଥିଲେ। କି ଦିବ୍ୟ ହସ, ଏତେ ଚଉଡ଼ା କପାଳରେ ଚନ୍ଦନ ତିଳକ, ବେକରେ ତୁଳସୀ ମାଳି, କଥା କଥାକେ ବ୍ରହ୍ମଜ୍ଞାନ, କଥା କଥାକେ ଶାସ୍ତ୍ର ପୁରାଣ, କଥା କଥାକେ ଗୀତା ଭାଗବତ। ମରିବା ଯାଏ କି ତେଜ, ଆମେ ସଳା ବଞ୍ଚିଛୁ, ମହାପୁରୁଷ ଚାଲିଗଲେ। କହନ୍ତିନି ମଲା ଲୋକ ଗଳା ରୋଟ, ଆମେ ବଞ୍ଚିକି କରୁଛୁ କ'ଣ? ଦେହ ଦହଗଞ୍ଜରେ ଯାହା ଘାଣ୍ଟି ହେଉଛୁ। ତମ ବାପା ଥିଲାବେଳେ ଆମେ ଗାଁରେ ଟିକିଏ ମୁରପୁଣିଆ ଯାହା କରୁଥିଲୁ, ଗାଁ ଠାକୁରଙ୍କ ନୀତିପଣା କରୁଥିଲୁ, ମେଳଣ ଦୋଳପୁଣିରେ ଭୋଗଖିଆ ସବୁ ଠିକ୍ଠାକ୍ ଚଳାଇଥିଲୁ। ଆଜିକାଲିକା ଛୁଆ କହିଲେ କ'ଣ ନା, ଗାଁଟାକୁ ଆଦର୍ଶ ଗାଁ କରିବେ, କରୁଛନ୍ତି, ଆଦର୍ଶ ଗାଁ କରୁଛନ୍ତି। ଶଳା, ଖାଲି ଫିଷ୍ଟ ଚାଲିଛି, ନାଲି ପାଣି ଚାଲିଛି। ମୁଁ ଆମ କୈଳାସକୁ ମନା କରିଦେଲି, ସେ କ୍ଲବ ଫ୍ଲବରେ ତ ମା ତେନା, ସେ ଶଳା ମୋତେ ନୁଚି ନୁଚି କ୍ଲବକୁ ଯାଉଛି, ଫିଷ୍ଟରେ ମିଶୁଛି। ଆମେ ଥରେ ଅଧେ କହିବୁ, ନ ମାନିଲା ଆଉ କ'ଣ କରିବା? ଥରେ ତ ମୋତେ ସେ ମାର କି ନ ମାର, କହିଲା ଟଙ୍କା ଦିଅ ଚାକିରି କରିବି। ମୁଁ କୁଆଡ଼େ ଗଲି ନ ଗଲି ସେଥିରେ ମୁଣ୍ଡ ପୁରାଓ ନା, ବୁଝିଲ? ମୁଁ ବି ବୁଝିଗଲି, ଏ ଯୁଗ ତ ସେୟା ହୋଇଛି, କହିବା କାହାକୁ? ଛାଡ଼, ଏ ଶଳା ଅବିଜାଗୁଡ଼ା ତ ଆମଠୁ ଜାତ, ତମ ଭଳି ଗୁଣବନ୍ତ ପୁଅ କ'ଣ ସମସ୍ତଙ୍କୁ ମିଳେ? ଶାସ୍ତ୍ର କହିନି, ଅଭଲ ବିଲ ଗୁଣବନ୍ତ ପୁଅ ଆଉ ସୁନ୍ଦରୀ ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ। ତମେ ଏକା ତୋଫା ଜହ୍ନ ହୋଇ ଆମ ଏରିଆର ଆକାଶକୁ ଆଲୁଅ କରୁଛ, ଆଉ ଏ ଶଳା ଲକ୍ଷେ ତାରା, କି ବାଳ କହୁନ? ତମେ ଆମର ଏକା ଝଟକୁ ଥାଉ ହୋ ବାବୁ, ତମକୁ ଆମର କଲ୍ୟାଣ, ତମେ ଥିଲେ ଆମର ସବୁ ଅଛି। ତମେ ତ ଆମର ଚନ୍ଦ୍ର ଉଦିଆ, ମଉଡ଼ ମଣି, ଡାଣି ଡିଡାଣି, ଡାଣି ଡିଡାଣି। ତମେ ମୃଦଙ୍ଗ ହେଲେ ଆମେ ଶଳେ ଗିନି, ଆମେ ତେଜପତ୍ର ହେଲେ ତମେ ଡାଲଚିନି। ତମେ ଆମ ଉପରେ ଚିଡ଼ିଯିବଣି, କାରଣ ତମର ଆଉ ବେଳ କାହିଁ ଆମ ମଳିମୁଣ୍ଡିଆଙ୍କ କଥା ଶୁଣିବା ପାଇଁ? ପୁଣି ତମେ ଯେତେବେଳେ ଆମର ଗୁଆଚଳା ବନ୍ଧୁ, ସେ ଯୋଗୁଁ ଭର୍ସିକିରି କହିବା କଥା, ତମ ପିଲାଦିନେ ତମେ ତ ଶହେ ଥର ମୋ ଉପରେ ଏକ କରିଥିବ, ଆମକୁ ସେତେବେଳେ ବଡ଼ ହାସ୍ୟ ନାଗୁଥିଲା। କାହିଁକି କହିଲ? ତମ ମୃତ ବାସନରେ ମୁଁ ଜାଣିପାରୁଥିଲି ତମେ ନିଶ୍ଚୟ ବଡ଼ ଲୋକ ହେବ। ଆଉ ଆମର ଏ ପହଲି ଯଦି ଏକ କରିଥିଲା, ସେଟା ସନ୍ଲାଇଟ୍ ସାବୁନ ଘଷିଲେ ବି ସେ ମୁତୁରା ବାସନା ଯିବ ନା? ହଁ ବାବୁ, କ'ଣ କହୁଥିଲେ କି, ଆମ କୈଳାସଟାକୁ କେଉଁ କୂଳରେ ଟିକେ ଲଗେଇ ଦିଅ ମ, ସେ ମୋ ନାତି ହଉ କି ନ ହଉ, ତମ ସାଙ୍ଗର ପୁଅ କି ନାହିଁ, ନହେଲେ ସେ ଶଳା ପାଗଳ ହେଇଯିବ, ମୁଣ୍ଡ ତାର ବିଭ୍ରମ ହେଇଯିବ। ଆଉ ଆମର କିଏ ଅଛି କହୁନ? ଯଦି କହିବ ତମ ବଡ଼ ଚକଡ଼ା ବିଲ ପାଖରେ ଆମର ଖଣ୍ଡେ ବିଲ ଅଛି, ତମ ନାଁରେ କରିଦେବି। ଓ ତମର ଆଉ ସେ ଜମିବାଡ଼ି କ'ଣ ହବ? ତମେ ତ ସବୁ ବିକିବାକି ଦେଲ, ତମର ବା ଅଭାବ କ'ଣ? ଉଭା ଯେତିକି ପୋତା ସେତିକି ନା, କ'ଣ ମିଛ କହିଲେ? ହାଇରେ କୈଳାସ, ଆରେ ବାବୁଙ୍କୁ ମୁଣ୍ଡିଆ ମାର, ଇରେ ହେ ଶଳା, କୁଆଡ଼େ ଗଲୁ ତୁ? ତୋ ପାଇଁ ବାବୁଙ୍କୁ କହିବାକୁ 70 କୋଶରୁ ଏ 80 ବର୍ଷ ବୁଢ଼ାକୁ ଆଣିଲୁ, ବାବୁଙ୍କୁ କହିଲା ବେଳକୁ ଶଳା ଛୁଅ। ହେଇଟି ବାବୁ, ଆମ ଏ କୈଳାସଟା ସିନା ହୁରୁମାଟାଏ, ନହେଲେ ବଡ଼ ନାଜକୋଳା, ଦେଖୁନ କୁଆଡ଼େ ଗଲାଣି। ବାବୁ ବାବୁ, ଶୁଣୁଛଟି? କିଏ ଅନ୍ଧାରରେ ସେଠି? ଆମ ବାବୁଟି, କିଏ ବଇଛ ସେଠି? ବାବୁ, ହୋ ବାବୁ, ଶୁଣୁଛଟି? ଆତା, ଏ ତୁ ଆବେ ଶଳା, ତୁ ବସି ମୋ କଥା ଶୁଣୁଛୁ ସେତେବେଳୁ? ବାବୁ କେତେବେଳୁ ଶୋଇବାକୁ ଚାଲିଗଲେଣି ନା କ'ଣ? ହଉ, ଗୋଟେ ନହସରେ କହିଦେଲି, ନହେଲେ ବାବୁଙ୍କ ଆଗରେ ତ ମୋ ତୁଣ୍ଡ ଖୋଲିବ ନା। ଯାହା ଶଳା ବଞ୍ଚିଗଲି। ହେ କୈଳାସ, ଆବେ କୁଆଡ଼େ ଗଲୁ ତୁ? ଆବେ ରାତିରେ ଗାଁକୁ ଫେରିବାକୁ ଗାଡ଼ି ଅଛି ଟି?